श्रीमद्भागवतम दशम स्कंद सत्चालीस अध्याय श्लोक तीन। तं प्रश्रया प्रश्रयेण वनतासु सुसत्कृतम् तं प्रश्रयेण वनतः सुसत्कृतम् सव्रीडहासे क्षणसुन्दृता दिभिः स्वृढाहासे क्षणसुन्दृतादिभिः रहस्यपृच्छन् उपविष्टमासने विज्ञाय सन्देशहरङ्गमापतेः तं प्रश्रयेण वनतः सुसत्कृतम् सदृढहासे क्षणसुन्दृतादिभिः रहस्यपृच्छन् उपविष्टमासने विज्ञाय सन्देशहरङ्गमापतेः तं प्रश्रयेण वनतः सुसत्कृतम् सव्रीडहासे क्षणसुन्दृतादिभिः रहस्यपृच्छन् उपविष्टमासने विज्ञाय सन्देशहरङ्गमापतेः। हरे कृष्ण पुस्तकर्तन मातृबंधक आम आम भागवत कथा को स्वागत जनाऊु तेणु आमर कथा चलती नंदग्राम नंदवाड़ कथा सरगला बर्तमान नंदग्राम अन्य स्थान ये कथाटी होहसी रहस्य कह एकांत स्थान एकांत स्थान आम भगवान सब युक्त हम एकांत स्थान को जवाक पड़ो भगवत षष्ठ अध्याय कहे भगवान योगी जुजित सततम आत्मान रहस्य स्थित एकांत स्थान को जवाक पड़ो रहस्य स्थित ध्यान करवाई ये आवश्यकता रहस्य रहस्य एटी मत से रहस्य कथा कह जा रहस्य एकांत एकांत स्थान रहस्य स्थान गले सब कथा हो एकांत स्थान हेले आम सबू एकांत स्थान में सब जहाँ सब कथा आम सब ये आम शुणीपे भगवान कृपा आम ना एकांत गोपनीय जिनस यहाँ कहीं जानपर ना एकांत कथा किंतु भगवान कृपा कर गोपनीय जिनस कहते ज्ञान आख्यात गुहयाद गुहतर मया विमृशित दशन दक्षशी तथा गुरु सब प्रकार ज्ञान आम दौन भगवान गुह ज्ञान गुहतर ज्ञान गुहतम ज्ञान सब ज्ञान दौरान किंतु आम ग्रहण करूना यहाँ हूँ आम हतभाग्य कहले से उद्धव को प्रश्रयेण बनता सुसत्कृत प्रश्रयेण विनय सहित अवनता अवनत हो सुसत्कृत बहुत सत्कार कले यथाथ भाव सम्मानित करी व सत्कार करी सदृढ़ हास्य क्षण सुनता देवी सदृढ़ लज्जा स्त्रीलोक लज्जा हूँ सब भूषण बड़ भूषण स्त्रीलोक मान लज्जा जो मैंने लज्जाहीना कौन जिते थे कौन हम जिते ऐश्वर्य जिते जहाँ थे कौन हम लज्जाहीना ना मान लज्जाहीना हो गले मैंने किसी मूल्य ना लज्जाहीना हो गले सदृढ़ा सबुठ आसे लज्जाहीन नाभली भाव जान चलपर कि तेणु ये स्त्री लोक मान लज्जा ये भूषण तेणु गोपी मैंने के उन्नत स्थित से अच्छा ତେଣୁ ତାଙ୍କର ଅନ୍ୟ ଜଣଙ୍କ ସହିତ କଥା ହେବା ପାଇଁ ଲଜ୍ଜା ଆସୁଛି, ସବ ବିଡ଼ାର ସହିତ ବା ତାଙ୍କ ଲଜ୍ଜାର ସହିତ ହାସ୍ୟ କ୍ଷଣ ହସୁଛନ୍ତି, ସ୍ମିତ ହାସ୍ୟ କରୁଛନ୍ତି, ଈକ୍ଷଣ ତାଙ୍କୁ ଦେଖୁଛନ୍ତି। ସୁନୃତା ଦେବୀ ବହୁତ ସୁନ୍ଦର ବାକ୍ୟରେ ତାଙ୍କୁ ସୁନୃତା ଦେବୀ ମଧୁର ବଚନରେ ତାଙ୍କୁ କହୁଛନ୍ତି। ରହସି ଗୋଟେ ଏକାନ୍ତ ସ୍ଥାନରେ ପୃଚ୍ଛନ୍ ତାଙ୍କୁ ପଚାରୁଛନ୍ତି, ଉପବିଷ୍ଟ ମାସନେ ସେମିତି ପଚାରୁନାହାନ୍ତି, ଉପବିଷ୍ଟ ତାଙ୍କୁ ଗୋଟେ ଆସନ ପ୍ରଦାନ କରିଛନ୍ତି। ସେ ଆସନରେ ସେ ବସିସାରିଲା ପରେ ତାଙ୍କୁ ପଚାରୁଛନ୍ତି। ଆଦିଭିରେ ଆଦିଭିରେ ସବୁ ତାଙ୍କର ପାଦ ଧୌତ ଇତ୍ୟାଦି ସବୁ ରହିଛି, ଆମେ କହିବା ଶୁଣିବା। ତେଣୁ ତାଙ୍କୁ ବିଜ୍ଞା ସନ୍ଦେଶ ହରଂ ରମାପତେ, ସେମାନେ ଜାଣିପାରିଲେ ଇଏ କିଏ ବିଜ୍ଞାୟ, ସେମାନେ ଜାଣିପାରିଲେ କ'ଣ ଜାଣିପାରିଲେ ନା ସନ୍ଦେଶ ହରଂ ଇଏ ଆସିଛନ୍ତି, ସନ୍ଦେଶ ଆଣିକି ଆସିଛନ୍ତି, ସନ୍ଦେଶ ହରଂ ସନ୍ଦେଶ ତାଙ୍କଠୁ ଆଣିକି ଆସିଛନ୍ତି, ଭଗବାନ କୃଷ୍ଣଙ୍କଠାରୁ ଆଣିକି ଆସିଛନ୍ତି ସନ୍ଦେଶ ହର ସିଏ ରମାପତେ। କାହାଠୁ ସନ୍ଦେଶ ଆଣିଛନ୍ତି ନା ରମାପତେ, ଗୋପୀପତେ ନୁହଁ, ଗୋପୀପତେ ନୁହଁ, ରମାପତିଙ୍କ ଠାରୁ ଆଣିଛନ୍ତି ସେ ସନ୍ଦେଶ। ଇଏ ତାଙ୍କର ଯେଉଁ ରହିଛି ତାଙ୍କର ଅଭିମାନ, ଅଭିମାନ ଏଇଭଳି ଭାବରେ ତାଙ୍କ ଭାବ ରମାପତିଙ୍କ ଠାରୁ ଆଣିଛନ୍ତି ସନ୍ଦେଶ, ଗୋପୀପତି କହୁନାହାନ୍ତି। ଗୋପୀପତି ନା ଯେତେ ରହିଛନ୍ତି ଭଗବାନଙ୍କର ଅନେକ ପ୍ରକାର ଭଗବାନଙ୍କର ଯେଉଁ ରହିଛନ୍ତି ତାଙ୍କର ସବୁ ବିଭିନ୍ନ ପ୍ରକାର ପ୍ରକାଶ ସବୁ ରହିଛନ୍ତି ବା ବିଗ୍ରହ ସବୁ ରହିଛନ୍ତି, ତା ଦେହରୁ ମୁଖ୍ୟ ହେଉଛି ତିନୋଟି କ'ଣ ସେତିନୋଟି, ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ। ପାଖାପାଖି 5000 ଉର୍ଦ୍ଧ୍ୱ ମନ୍ଦିର ରହିଛନ୍ତି ବୃନ୍ଦାବନରେ ଥିଲେ, ଏବେ କ'ଣ ହେଇଛି ସେ ସମୟରେ ଛାଡ଼ ସେମାନେ ଥିଲାବେଳେ 5000 ଉର୍ଦ୍ଧ୍ୱ ମନ୍ଦିର ଥିଲା। ତେଣୁ ତା ଭିତରେ ଇଏ ତିନୋଟି ହେଉଛି ମୁଖ୍ୟ, ଗୋବିନ୍ଦ ଗୋପୀନାଥ ମଦନ ମୋହନ। କାହିଁକି ତିନୋଟି ମୁଖ୍ୟ ନା, ଏଇ ତିନୋଟି ତତ୍ତ୍ୱ ରହିଛି ବେଦରେ, ତିନୋଟି ତତ୍ତ୍ୱ ରହିଛି କ'ଣ କ'ଣ, ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ। ତେଣୁ ଏ ସମ୍ବନ୍ଧ ତତ୍ତ୍ୱ ହେଉଛନ୍ତି କିଏ ନା, ଜୟତାଂ ଶ୍ରୁତ ପଙ୍ଗୋ ମମ ମନ୍ଦ ମତେ ଗତି ମତ୍ସର୍ବସ୍ୱ ପାଦମ୍ ରାଧା ମଦନ ମୋହନ ହଉ, ଇଏ ହେଉଛି ସମ୍ବନ୍ଧ ତତ୍ତ୍ୱ, ରାଧା ମଦନ ମୋହନ, ମଦନ ମୋହନ ହେଉଛି ସମ୍ବନ୍ଧ। ଆମର ଭଗବାନଙ୍କ ସହିତ ବହୁତ ସମ୍ବନ୍ଧ ରହିଛି, ମଦନ ମୋହନ ଏ ସମ୍ବନ୍ଧ ଆମ ଜ୍ଞାନ ଦେବେ। ତାପରେ ଆସିଲେ ଭକ୍ତି, ଭଗବାନଙ୍କ ସହିତ ଯେଉଁ ଭାବର ଆଦାନ ପ୍ରଦାନ ହେବ ସେଇଟା ହେଉଛି ଭକ୍ତି, ଏଇଟା ହେଉଛି ଗୋବିନ୍ଦ ଦେବ। ଦିବ୍ୟା ବୃନ୍ଦାରଣ୍ୟ ପ୍ରକୃତ ମାଧ ଶ୍ରୀମନ୍ଦ ରତ୍ନାଗାର ସିଂହାସନ ସବୁ ଶ୍ରୀମନ୍ଦ ରାଧା ଶ୍ରୀ ଗୋବିନ୍ଦ ଦେବ ପ୍ରେଷ୍ଟାଳ ବି ସେବେ ମାନ ସ୍ମରାମି, ଗୋବିନ୍ଦ ଦେବଙ୍କର ପ୍ରସ୍ତୁତି। ଗୋବିନ୍ଦ ଦେବ କହିଲେ ଆମକୁ ଶିକ୍ଷା ଦେବେ ଭକ୍ତି, କେମିତି ଆମେ ଭଗବାନ ସହିତ ସଂଯୁକ୍ତ ହେବା ଭକ୍ତି। ଏବଂ ଅନ୍ତିମ ତତ୍ତ୍ୱ ହେଉଛି ପ୍ରୟୋଜନ ତତ୍ତ୍ୱ, ସମ୍ବନ୍ଧ ଅଭିଧେୟ ପ୍ରୟୋଜନ, ପ୍ରୟୋଜନ ତତ୍ତ୍ୱ କିଏ, ଗୋପୀନାଥ, ଗୋପୀନାଥ ସେ ଋଷି ସବୁ ଗୋଟେ ଅଛନ୍ତି, ଗୋପୀନାଥ ପ୍ରୟୋଜନ ତତ୍ତ୍ୱର ଯେଉଁ ରହିଛି ଗୀତ ବା ଶ୍ଳୋକ ରହିଛି, ଦିବ୍ୟା ଶ୍ରୀମାନ ରାସ ରସାର ମି ବଂଶୀପଟ ତୃଷ୍ଟ କର୍ଷନ ବେନୁସ୍ୱରୀ ଗୋପୀ ଗୋପୀନାଥ ଶିଅସ୍ତୁନ, ଗୋପୀନାଥ ହେଉଛନ୍ତି ଅନ୍ତିମ ତତ୍ତ୍ୱ, ପ୍ରୟୋଜନ ତତ୍ତ୍ୱ, ପ୍ରେମ ତତ୍ତ୍ୱ ଗୋପୀନାଥ ପ୍ରଦାନ କରିବେ। ତେଣୁ ଗୋପୀଙ୍କର ସେ ନାଥ, କିନ୍ତୁ ସେ ଗୋପୀମାନେ କହୁଛନ୍ତି କ'ଣ ନା ରମାନାଥ ରମାପତି, ଆମ ପତି ନୁହନ୍ତି, ଭଗବାନ ହେଉଛନ୍ତି ସମସ୍ତଙ୍କର ପତି। ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ମଙ୍ଗଳାଚରଣ କରୁଛନ୍ତି, 12 ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି ସୁଖଦେବ ଗୋସ୍ୱାମୀ ଭଗବାନଙ୍କର। କଥା କହିବାର ସାଧାରଣତଃ କଥା କହିବା ପୂର୍ବରୁ ମଙ୍ଗଳାଚରଣ ହେବା କଥା, କିନ୍ତୁ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନରେ ସେ ଏଭଳି ଅଭିଭୂତ ହେଇ ପଡ଼ିଲେ, ସାଧାରଣ ସିଧାସଳଖ ପ୍ରଶ୍ନର ଉତ୍ତର ଦେବା ପାଇଁ ଆରମ୍ଭ କରିଦେଲେ, ଆଉ ସେ ମଙ୍ଗଳାଚରଣ କରିନା। ଚତୁର୍ଥ ଅଧ୍ୟାୟରେ ଯାଇ ମନେ ପଡ଼ିଲା, ଆରେ ମୁଁ ତ ମଙ୍ଗଳାଚରଣ କଲି ନାହିଁ, ତେଣୁ 12 ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି। ତା ଦେହରୁ ଗୋଟିଏ ଶ୍ଳୋକ ହେଉଛି ଏଇଟା, ସେ ସମସ୍ତଙ୍କ ପତି, ଶ୍ରୀୟପତି ଯଜ୍ଞପତି ପ୍ରଜାପତି ଧିଆପତି ଲୋକପତି ଧରାପତି ପତି ଗତିଶ୍ଚାନ୍ ଭଗବିଷ୍ଣୁ ସାତତାଂ ରସିଦତାଂ ମି ଭଗବାନ ସତାଂ ପତି, ସମସ୍ତଙ୍କ ପତି ସିଏ, ଲକ୍ଷ୍ମୀଙ୍କର ପତି, ଶ୍ରୀୟପତି, ତାପରେ ଲୋକପତି, ସମସ୍ତ ଲୋକର ସେ ହେଉଛନ୍ତି ମୁଖ୍ୟ ଲୋକପତି।
ଯଜ୍ଞପତି, ଯଜ୍ଞରେ ମଧ୍ୟ ସେ ହେଉଛନ୍ତି ମୁଖ୍ୟ ଯଜ୍ଞପତି, ବୁଦ୍ଧିରେ ମଧ୍ୟ ସେ ହେଉଛନ୍ତି ମୂଳ ଜିଅପତି, ତାପରେ ସିଏପତି, ଲୋକପତି, ଧରାପତି, ଧରା କହିଲେ ପୃଥିବୀର ସେ ହେଉଛନ୍ତି ପତି, କ୍ରିୟାପତି ଯଜ୍ଞର ମଧ୍ୟ ସେ ପତି, ପ୍ରଜାପତି, ପ୍ରଜାମାନଙ୍କର ସେ ହେଉଛନ୍ତି ପତି, ଧିଆପତି, ବୁଦ୍ଧିର ପତି, ଲୋକପତି, ଲୋକମାନଙ୍କର ସମସ୍ତଙ୍କର ସେ ହେଉଛନ୍ତି ପତି, ଧରାପତି, ପୃଥିବୀର ମଧ୍ୟ ସେ ପତି, ପତି ଗତିଷ୍ଠାନ୍ତ ବିଷ୍ଣୁ ସାତତାଙ୍ଗ, ସେ ଅନ୍ଧକ ବିଷ୍ଣୁ ସାତତାଙ୍ଗ, ଏ ସମସ୍ତଙ୍କର ଖାଲି ପତି ନୁହଁ, ସେ ମଧ୍ୟ ଗତି, ପତି ଗତି ସାତତାଙ୍ଗ, ପ୍ରସିଦ୍ଧ ତାଙ୍ଗ ହେ ଭଗବାନ ସତାଙ୍ଗ ପତି, ସେଇ ସତାଙ୍ଗ କହିଲେ ଭକ୍ତଙ୍କର ଯେ ପ୍ରଭୁ ଭଗବାନ, ସେ ମୋ ଉପରେ ପ୍ରସିଦ୍ଧ ହୁଅନ୍ତୁ, ସେ ମୋ ଉପରେ ପ୍ରସନ୍ନ ହୁଅନ୍ତୁ, ଏଭଳି ଭାବେ ସ୍ତୁତି କରିଛନ୍ତି ମଙ୍ଗଳାଚରଣରେ ଗୋଟିଏ ସ୍ତୁତିରେ କହିଛନ୍ତି। ପ୍ରଭୁପାଦ ମହାରାଜ ଶ୍ଳୋକରେ କହିଛନ୍ତି ଯେ ନାହିଁ, ତେଣୁ ଏ ଯେଉଁ ରହିଲେ ସମସ୍ତଙ୍କର ସେ ହେଉଛନ୍ତି ପତି, କିନ୍ତୁ ଏଠି ଗୋପୀମାନେ କହୁଛନ୍ତି ରମାପତି, ସେ ଆମର ପତି ନୁହନ୍ତି, ଏ ଅଭିମାନରେ କହୁଛନ୍ତି। ଭଗବାନ ତାଙ୍କ ପାଇଁ ପଠେଇଛନ୍ତି ସନ୍ଦେଶ, ରମାପତି କିଏ ଜାଣିଲୁ। ତେଣୁ ଏ ଶ୍ଳୋକରେ ଭାଷ୍ୟରେ କୁହାଯାଉଛି, ବିଷ୍ଣୁ ଚକୁଠାକୁ କହୁଛନ୍ତି ଯେ ପ୍ରଶ୍ରୟଣା ଅବନତା ବିନୟ ବିନୟନ ଅମ୍ର ଶିରସ ନମ୍ର ଶିରସ, ଶିରକୁ ନମ ନୁଆଇକିରି ତାଙ୍କୁ ସ୍ୱାଗତ କରୁଛନ୍ତି। ବ୍ରୀଡ଼ା କହିଲେ ସ୍ୱୟ ସ୍ୱଭାବୋତ୍ଥା ମୂର୍ଦ୍ଧ୍ନି ଦେବୀ ବସ୍ତ୍ରାବରଣ ଲକ୍ଷଣ, ବସ୍ତ୍ରକୁ ଇଏ କରିଦେଉଛନ୍ତି, ଓଢ଼ଣ ପକାଇ ଦେଉଛନ୍ତି ଟିକିଏ, ଆଉ ଯେତିକି ଥିଲା ଓଢ଼ଣ ତାଙ୍କର ତ ରହିଛି ଅଧିକା, ଆହୁରି ଅଧିକ ଅଧିକ କରିଦେଉଛନ୍ତି। ଇଏ ହେଉଛି ସବ୍ରୀଡ଼ା, ଓଢ଼ଣୀ ପକାଇ ଦେଉଛନ୍ତି। ଲଜ୍ଜାସା ରଣୀୟ ଜନ, ଇଏ ଟିକେ ଅଲଗା ଲୋକ ନା, ଚିହ୍ନି ନାହାନ୍ତି, ତେଣୁ ତଥାପି କେମିତି ତା ସହିତ କଥା ହେବେ, ତଥାପି ହାସଂ ହାସ କହିଲେ ସ୍ୱପ୍ରିୟ ଦାସ ଏବାମିତି ନିଶ୍ଚୟନ ସୁଖ ମୁଖ ପ୍ରସାଦ ତାଭ୍ୟାଂ ଯୁକ୍ତମିକ୍ଷଣମ, ସେ ଜାଣୁଛନ୍ତି ଇଏ ହେଉଛନ୍ତି ଆମର ପ୍ରିୟଙ୍କର ପ୍ରିୟ, ପ୍ରିୟଙ୍କର ପ୍ରିୟ, ତେଣୁ ତାଙ୍କ ପ୍ରତି ମୁଖ ପ୍ରସାଦ, ତାଙ୍କୁ ହସୁଛନ୍ତି, ତାଙ୍କୁ ଦେଖିକରି ସ୍ମିତ ହାସ୍ୟ କରୁଛନ୍ତି। ତାଭ୍ୟାଂ ଯୁକ୍ତମିକ୍ଷଣ, ତାଙ୍କୁ ଦେଖିବାର ମାନେ ଯୁକ୍ତିଯୁକ୍ତ ଅଛି, କାରଣ ସେ ଆମର ପ୍ରିୟଙ୍କର ବ୍ୟକ୍ତି, ପ୍ରିୟଙ୍କର ପ୍ରିୟ। ସମ୍ପୂର୍ଣ୍ଣ ଅବଲୋକନମ, ତେଣୁ ତାଙ୍କୁ ତାକୁ ପୂର୍ଣ୍ଣ ଭାବରେ ଦେଖୁଛନ୍ତି, ସମ୍ପୂର୍ଣ୍ଣ ଅବଲୋକନମ। ସୁନୃତଂ ତାଙ୍କୁ ସ୍ୱାଗତ କରୁଛନ୍ତି, ସ୍ୱାଗତ କେମିତି କରୁଛନ୍ତି, କୁଶଳମ ଇତ୍ୟାଦି ପ୍ରିୟା ବାକ୍ୟମ, ତୁମେ ସବୁ କୁଶଳ ତ, ତୁମେ ଆମ ପ୍ରଭୁଙ୍କର ସବୁ କୁଶଳ ତ, ଏଇଭଳି ଭାବରେ ଇଏ ହେଉଛି କ'ଣ, ତାଙ୍କୁ ସ୍ୱାଗତ କରାଯାଉଛି, ସ୍ୱାଗତ କରାଯାଉଛି। ଆଦି ଆଦି ଶବ୍ଦ ଲାଗିଲା ନା, କ'ଣ ଆଦି ଶବ୍ଦରେ କ'ଣ କହିଲେ, ଏ ଯେଉଁ କୁହାଗଲା ଆଦି ଭି ସୁନୃତ ଆଦି ଭି, ଆଦି ମାନେ କ'ଣ, ଆଦି ଭି ଅର୍ଥ ହେଉଛି କ'ଣ, ସମୟଂ ଯଥୋପସ୍ଥିତଂ ଚ ପାଦ୍ୟାଧିକ ମାତିଥ୍ୟଂ ତେଇ ସୁସତ୍କୃତମ ଆଦୃତମ, ତାଙ୍କୁ ସବୁ ପାଦ ଧୌତ କରିଦେଲେ, ଏସବୁ କରିକିରି ଏଇଟା ହେଉଛି ଆତିଥ୍ୟ, ସତ୍କାର କଲେ, ସ୍ୱାଗତ କଲେ ଏଇଭଳି ଭାବରେ। ରହସି ଗୋଟେ ଏକାନ୍ତ ସ୍ଥାନରେ ବିଜାତୀୟ ଜନ ଅଗୋଚର, ସେ ସ୍ଥାନକୁ କେହି ଜାଣନ୍ତି ନାହିଁ, ଭଗବାନ ଯେଉଁ ରାସଲୀଳା ହେଉଥିଲା ସେଠି କେହି ପ୍ରବେଶ କରିପାରନ୍ତି ନାହିଁ, ଯଦିଓ ବୃନ୍ଦାବନରେ ସବୁ ସମସ୍ତେ ଜାଣିଛି ସବୁ କେଉଁଠି କ'ଣ ସ୍ଥାନ ରହିଛି, କିନ୍ତୁ ଭଗବାନଙ୍କ ଯେତେବେଳେ ରାସଲୀଳା ଚାଲୁଥିଲା କେହି ତା ଭିତରେ ପ୍ରବେଶ କରିପାରୁନଥିଲେ, ଏ ଭଗବାନଙ୍କର ଶକ୍ତିରେ ସବୁକିଛି ଆବୃତ ହୋଇକି ରହୁଥିଲା, କେହି ଜାଣିପାରୁନଥିଲେ କେଉଁଠି କ'ଣ ହେଉଛି, ଏମିତିକି ଲକ୍ଷ୍ମୀ ଦେବୀ ମଧ୍ୟ ତା ଭିତରେ ପ୍ରବେଶ କରିପାରିନଥିଲେ। ଏ ପର୍ଯ୍ୟନ୍ତ ସେ ବିଲବନରେ ଭଗବାନଙ୍କର ତପସ୍ୟା କରୁଛନ୍ତି, ଭଗବାନଙ୍କର ରାସଲୀଳାରେ ପ୍ରବେଶ କରିବା ପାଇଁ, ଏ ପର୍ଯ୍ୟନ୍ତ ମଧ୍ୟ ସେ ପ୍ରବେଶ କରିପାରୁନାହାନ୍ତି। ତେଣୁ ଏ ଯେଉଁ ରହିଛି ଏକାନ୍ତ ସ୍ଥାନ, ଜାଣିଲେ ଏକାନ୍ତ ସ୍ଥାନକୁ ସେ ଆସିଗଲେ ମାନେ ଗୋପୀମାନେ ଜାଣିପାରିଲେ ଆମର ପ୍ରିୟ ପଠେଇଛନ୍ତି ତାଙ୍କୁ ଏଠି, ନହେଲେ ଏ ସ୍ଥାନକୁ କିଏ ଜାଣିବ, ଏ ବହୁତ ବୃହତ୍ତମ ସ୍ଥାନ, ସିଏ କେହି ଜାଣିପାରିବେ ନାହିଁ ସେ ସ୍ଥାନକୁ, ଏଭଳି ରହିଛି ବୃନ୍ଦାବନର ରହସ୍ୟ ସବୁ ରହିଛି, ସମସ୍ତେ ଜାଣିଯିବେ ନା କ'ଣ। ତେଣୁ ସେହିଭଳି ଭାବରେ ଇଏ ଯେଉଁ ମନ୍ଦିର, ଇଏ ମଧ୍ୟ ଗୋଟେ ରହସ୍ୟ ବା ଏକାନ୍ତ ସ୍ଥାନ ଭଳି, ଭଗବାନଙ୍କର ଗୃହ, ଆମେ ଯେଉଁ ପଶି ଆସୁଛେ ଭୁସ୍ ଭୁସ୍ ପଶି ଆସୁଛେ, ଏବେ ଜାଣୁନି କେମିତି ମନ୍ଦିର ଭିତରେ ପ୍ରବେଶ କରିବାକୁ ଭଗବାନଙ୍କ ଗୃହ ଇଏ କମନ୍ ଏଟିକେଟ୍ ସାଧାରଣ ଜ୍ଞାନ ଏଇଟା ଗୋଟେ ଦରକାର ଜଣଙ୍କୁ ଯିବା ପାଇଁ ମାଗିବ ଅନୁମତି ମାଗିବ ମେ କମିନ୍ ଅନୁମତି ମାଗିବ ଭଗବାନ ରହିଛନ୍ତି ଏଠି ଏଠିଆ କିଏ ରହିଛନ୍ତି ଜଣେ ରହିଛନ୍ତି ନା କ'ଣ ଭଗବାନ ରହିଛନ୍ତି ତାଙ୍କ ଘର ଭିତରେ ପ୍ରବେଶ କରିବା ପାଇଁ ମାଗିବାକୁ ପଡ଼ିବ ଠକ୍ଲ କରିବାକୁ ପଡ଼ିବ ଭଗବାନ ଯଦି ମନା କରିଲେ ରୁହ ଅପେକ୍ଷା କର ସେଠି ରହିବାକୁ ପଡ଼ିବ ଆସିବ ଆସିପାରିବ ନାହିଁ ଏସବୁ ରହିଛି କଥା ସବୁ ରହିଛି ମନ୍ଦିରକୁ ଆମେ ଫୁସ୍ଫୁସ୍ ପଶିଯିବା ନାହିଁ ମନ୍ଦିର ଭଗବାନଙ୍କ ଗୃହ ଇଏ ଯିଏ ଆସୁଛି ପଶି ଆସୁଛି ଫୁସ୍ଫୁସ୍ ସତେ ଯେମିତି ଏଇଟା ଗୋଟେ ସର୍ବସାଧାରଣ ସ୍ଥାନ ସର୍ବସାଧାରଣ ସ୍ଥାନ ଜାଣିନାହାନ୍ତି ଭଗବାନ ଏଠି ଅଛନ୍ତି ଅନୁମତି ନେଇକି ପ୍ରାର୍ଥନା କରି ଅନୁନୟ ବିନୟ କରିକି ଆସିବାକୁ ପଡ଼ିବ ଯେତେବେଳେ ମହାପ୍ରଭୁ ଯାଉଥିଲେ ଜଗନ୍ନାଥ ମନ୍ଦିରକୁ ପ୍ରାର୍ଥନା କରୁଥିଲେ ଯାଇଥିଲେ ଆପଣ ଯଦି ପ୍ରବେଶ କରିବେ ବର୍ତ୍ତମାନ ମନ୍ଦିର ତ ଦ୍ୱାର ବନ୍ଦ ହୋଇଗଲା ପ୍ରବେଶ କରିବେ ଜଗନ୍ନାଥ ମନ୍ଦିରରେ ସେଇଠି ବାଁ ପଟେ ଦେଖିବେ ନୃସିଂହଦେବଙ୍କର ମୂର୍ତ୍ତି ଅଛି ସେଇଠି ମୁଣ୍ଡିଆ ମାରିବେ ନୃସିଂହଦେବଙ୍କର ସ୍ତୁତି କରିବେ ସ୍ତୁତି କରି କରିକା ଯିବେ ସ୍ତୁତି କରି କରିକା ଯିବେ ଯାଇକିରି ତାପରେ ଭଗବାନଙ୍କୁ ଦର୍ଶନ କରିବେ ଅନୁମତି ଭଗବାନ ପ୍ରବେଶ ଦର୍ଶନ କରିବା ପାଇଁ ଅନୁମତି ମାଗିବାକୁ ପଡ଼ିବ ନୁହଁ ମୁଁ ଆଖିରେ ସବୁ ଦେଖିଦେବି ସବୁ କରିଦେବି ମୁଁ ଭଗବାନ କୃପା ଉପରେ ଭରସା ରଖିବାକୁ ପଡ଼ିବ ତେଣୁ ଏ ମନ୍ଦିର ମନ୍ଦିର ଭିତରେ ଆସିବା ପାଇଁ ହେଲେ ନ କରିବାକୁ ପଡ଼ିବ ଭଗବାନ ଏଇ ଜ୍ଞାନରେ ଆସିବାକୁ ପଡ଼ିବ ଭଗବାନ ଅଛନ୍ତି ପ୍ରଭୁ ଟିକିଏ ଅନୁମତି ମାଗୁଛି ପ୍ରବେଶ କରିବି ଏଇ ଏଇ ଭାବରେ ଆସିଲେ ଆପଣ ଏଇ ଭାବଟା ଆସ ଭକ୍ତିଭାବଟା ଆସିବ ମନ୍ଦିର ଭିତରେ ତେଣୁ ଇଏ ମଧ୍ୟ ସେଇଭଳି ଭାବେ ଗୋଟେ ଏକାନ୍ତ ସ୍ଥାନରେ ଏକାନ୍ତ ସ୍ଥାନ ଏଇଟାକୁ କେହି ଜାଣନ୍ତି ନାହିଁ କିନ୍ତୁ ଗୋପୀମାନେ ଜାଣିଲେ ଏଠିକୁ ଆସିଛନ୍ତି ମାନେ ରହିଛି ଏଠି ପଠେଇଛନ୍ତି ଆମ ପ୍ରିୟ ପଠେଇଛନ୍ତି ତେଣୁ ଜାଣିଲେ ଇଏ ତାଙ୍କର ବ୍ୟକ୍ତି ବୋଲି ଜାଣିଲେ ସନ୍ଦେଶ ହରଂ ସନ୍ଦେଶ ହର ଆମେ ମଧ୍ୟ ସନ୍ଦେଶ ହର ଆମେ ମଧ୍ୟ ଭଗବାନ ସନ୍ଦେଶ ହର ଯେମିତି ଉଦ୍ଧବ ସନ୍ଦେଶ ହର ସନ୍ଦେଶ ଆଣିକି ଆସିଛନ୍ତି ଆମେ ମଧ୍ୟ ସବୁ ସମସ୍ତେ ସନ୍ଦେଶ ହର ଆମେ ସମସ୍ତେ କ'ଣ ସନ୍ଦେଶ ହର ଭଗବାନ କଥା ପ୍ରଚାର କରିବା ଭଗବାନ ଇଏ ସନ୍ଦେଶ ଦେଉଛନ୍ତି ପୃଥିବୀତେ ଅଛି ଯଦି ନଗରାଜି ଗ୍ରାମ ସର୍ବତ୍ର ପ୍ରଚାର ଭୈବ ମୋର ନାମ ସବୁଠାରେ ଭଗବାନ ନାମ ପ୍ରଚାର ହେବ ଏ ସନ୍ଦେଶ ଦେଇଛନ୍ତି ବିଶେଷ ଭାବରେ ଭାରତବାସୀମାନଙ୍କ ପାଇଁ ଦେଇଛନ୍ତି ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲ ଯାହାର ଜନ୍ମ ସାର୍ଥକ କରିକର କରୋପକାର ତୁମେ ଭାରତବର୍ଷରେ ଜନ୍ମ ହେଇଛ ମାନେ ବହୁତ ଉନ୍ନତ ସ୍ଥିତିରେ ଅଛ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛ ପଶୁପକ୍ଷୀ ମଧ୍ୟ ବହୁତ ଉନ୍ନତ ସେମାନେ ଭାରତବର୍ଷରେ ଜନ୍ମ ଗ୍ରହଣ କରିଛନ୍ତି କିନ୍ତୁ ଯେତେବେଳେ ମନୁଷ୍ୟ ଜନ୍ମ ଆମେ ପ୍ରାପ୍ତ ହୋଇଯାଇଛେ ଆମର ଆହୁରି ଉଚ୍ଚ ସ୍ଥିତି ରହିଛି ଆମେ ନିଜ ଜନ୍ମକୁ ସାର୍ଥକ କରିବା କିଭଳି ସାର୍ଥକ କରିବା ନାଇ ଏଇ ଯେଉଁ ରହିଛି ଭଗବାନ ସହିତ ଯୁକ୍ତ ହୋଇକି ଆମେ ନିଜ ଜନ୍ମକୁ ସାର୍ଥକ କରିବା ସଂସିଦ୍ଧିମ୍ ହରିତୋଷଣମ୍ ସଂସିଦ୍ଧିମ୍ ମା ଉପେତ୍ୟ ପୁନର୍ଜନ୍ମ ଦୁଃଖାଳେ ନଶାସ ନା ପ୍ରମନ୍ତି ମହାତ୍ମା ସଂସିଦ୍ଧିମ୍ ଇଏ ହେଉଛି ଶ୍ରେଷ୍ଠ ସିଦ୍ଧି ଭଗବାନଙ୍କ ଶରଣରେ ଯିବା ବା ଭଗବାନ ପ୍ରାପ୍ତ ହେବା ଏ ହେଉଛି ଶ୍ରେଷ୍ଠ ସିଦ୍ଧି ଆଉ ବହୁତ କିଛି ଆମେ ରୋଜଗାର କଲୁ ବହୁତ କିଛି ଯଶ ପାଇଲୁ ବହୁତ କିଛି ପ୍ରଶଂସା ପାଇଲୁ ବହୁତ କିଛି ପ୍ରଶଂସିତ ହେଲୁ କିନ୍ତୁ ଭଗବାନଙ୍କ ବିରୁଦ୍ଧରେ କିଛି ହେଇପାରିଲାନି ଭଗବାନଙ୍କ ସହିତ କିଛି ଜାଣିପାରିଲୁ ନାହିଁ ଯୁକ୍ତ ହେଇପାରିଲୁ ନାହିଁ ତାର ଜିରୋ ଯେତେ ଯାହା ସବୁ ଏତେ ସବୁ ମୁଁ ଜୀବନରେ ପାଇଲି ଏତେ ମେଡ଼ାଲ ପାଇଲି ଏତେ ପ୍ରଶଂସା ପାଇଲି ଏତେ ଧନ ପାଇଲି ଏତେ ସବୁ ଉପଭୋଗ କଲି ସବୁ ହେଲା ଜିରୋ ତାର କିଛି ମୂଲ୍ୟ ନାହିଁ ଯଦି ଭଗବାନଙ୍କ ସହିତ ଯୁକ୍ତ ହୋଇପାରିଲେ ନାହିଁ ଭଗବାନଙ୍କ ସହିତ ଯୁକ୍ତ ହୋଇପାରିଲେ ନା ମାନେ ସେ ଶୂନ ଶୂନର କିଛି ମୂଲ୍ୟ ନାହିଁ କିନ୍ତୁ ଶୂନର ବାମପଟେ ଯଦି ଗୋଟିଏ ଏକ ରହିଥିବ ତାହେଲେ ଯେତେ ଶୂନ ରହିବ ସେତେ ଦଶ ଗୁଣ ଲେଖା ବଡ଼ି ବଡ଼ିକା ଯିବ ସେତେ ଦଶ ଗୁଣ ଲେଖା ବଡ଼ି ବଡ଼ିକା ଯିବ ଶହେ ହଜାର ଦଶ ହଜାର ଅୟିତ ଲକ୍ଷ ଏଇଭଳି ଭାବରେ ବଡ଼ି ବଡ଼ିକା ଯିବ କିନ୍ତୁ ଏକ ନାହିଁ ମାନେ ଯେତେ ଗୁଣ ଥାଉ ଯେତେ ସ୍ୱଭାବ ପାଉଥାଉ ଯେତେ ଆଗ କରୁ ତା କିଛି ମୂଲ୍ୟ ନାହିଁ ସମୟ ବହି କେବଳ ସେ କେବଳ କେବଳ ବୃଥା ଶ୍ରମ ତେଣୁ ଇଏ ଯେଉଁ ରହିଛି ଭଗବାନ ସହିତ ଏ ଜାଣିଲେ ସନ୍ଦେଶ ଆମେ ମଧ୍ୟ ଭଗବାନଙ୍କ ସନ୍ଦେଶ ହର ଆମକୁ ଭଗବାନ ସନ୍ଦେଶ ଆମେ କହିବା ପ୍ରଭୁ ଆମର ତ କିଛି ଯୋଗ୍ୟତା ନାହିଁ କେମିତି ଆମେ କ'ଣ ଆପଣଙ୍କ କଥା ନା ଆମର ଆଜ୍ଞା ଭାରତ ଭୂମିତି ମନୁଷ୍ୟ ଜନ୍ମ ହେଲେ ଯାହା ଜନ୍ମ ସାର୍ଥ କରିକର ପରୋପକାର ଯାହାର ଦେଖ ତାରେ କହ କୃଷ୍ଣ ଉପଦେଶ ଯାହାଙ୍କୁ ଦେଖିବେ ଆମେ ତାଙ୍କୁ ଭଗବାନ କଥା କହିବା ଶିଶୁ ଆସିଥିଲେ ଆତ୍ମନିର୍ଦ୍ଧନ ମହାରାଜ ଆସିଥିଲେ ସେଦିନ ସେ କହିଲେ ପ୍ରତିଦିନ ତୁମେ ପାଞ୍ଚ ଜଣଙ୍କୁ ହରେକୃଷ୍ଣ କୁହ ପ୍ରତିଦିନ କୁହ ଆଭରେଜ୍ ଜଣେ 50 ଜଣଙ୍କୁ ଭେଟ କରୁଛି, ଏ ଷ୍ଟାଟିଷ୍ଟିକ୍ସ ରହିଛି, ଆଭରେଜ୍ ଜଣେ ଦିନକୁ 50 ଜଣଙ୍କୁ ଭେଟ କରୁଛନ୍ତି, ଇଏ ଅବଶ୍ୟ କ'ଣ ଏଇଟା ହେଉଛି କ'ଣ ଇ ଡାଉନ୍ ହେଇଛି, ଏଇଟା ଲକ୍ଡାଉନ୍, ଲକ୍ଡାଉନ୍ଟା ଛାଡ଼, ଏ ଲକ୍ଡାଉନ୍ କଥା ହେଲା କଥା, ନହେଲେ ଆଭରେଜ୍ ଜଣେ 50 ଜଣଙ୍କୁ ଭେଟିବ, କିନ୍ତୁ 5 ଜଣଙ୍କୁ ତୁମେ କୁହ ହରେ କୃଷ୍ଣ, ହରେ କୃଷ୍ଣ କୁହ, ସେଦିନ ସବୁ କହିଲେ, କିଏ କହିବ ସମସ୍ତେ ହାତ ଟେକିଲେ, କିଏ ମୁଁ 10 ଜଣ 15 ଜଣ ସବୁ କହିଲେ, ପୁଣି ଭୁଲି ଯାଇଥିବେ, ଏ ସନ୍ଦେଶରେ ଆମେ ଭଗବାନଙ୍କ ସନ୍ଦେଶ ଆଣିକି ଆସିଛେ, ଯେମିତି ଉଦ୍ଧବ ସନ୍ଦେଶ ଆଣିକି ଆସିଛେ, ଆମେ ମଧ୍ୟ ସେଇଠି ଭଗବାନ ସନ୍ଦେଶ ଦେବୁ, ଭଗବାନ ଆମେ କହିବା ପ୍ରଭୁ ଆମର ତ ଯୋଗ୍ୟତା ନାହିଁ, ନା ଆମର ଆଜ୍ଞା, ମୁଁ ତୁମକୁ ଅର୍ଡ଼ର ଦେଲି, ଆମର ଆଜ୍ଞା, ଗୁରୁ ହିଁ ତାର ଏ ଦେଶ, ତୁମେ ଗୁରୁ ହୁଅ, ଏ ତାର ଉଦ୍ଧାର ଦେଶକୁ ଉଦ୍ଧାର କର, ଶୁଣିବା ଆମେ ଆସିବ 18 ଅଧ୍ୟାୟରେ ଆସିବ, 18 ଶ୍ଳୋକରେ ଆସିବ, ଭଗବାନ କହିବେ ନାରଦ, ନାରଦ ତୁମେ ଯାହା ଜାଲ ତିଆରି କର, ଉଦ୍ଧାର କରି ଆମେ ଜାଲ ତିଆରି କର, ଏବେ ସନ୍ଦେଶ ସେ ଜାଲ ଆଣିକି ଆସିଛି, ଜାଲ ପକେଇବା ସୂର୍ଯ୍ୟକୁ, ଏ ଭଗବାନ ନାମ କହିକିରି ଆମେ ମଧ୍ୟ ଜଣେ ଜଣେ ସନ୍ଦେଶ ହର, ଯେମିତି ଉଦ୍ଧବ ଯେମିତି ସନ୍ଦେଶ ହର, ଆମେ ମଧ୍ୟ ସନ୍ଦେଶ ହର, ଭଗବାନ ସନ୍ଦେଶକୁ ପ୍ରଚାର କରିବା, ଆଉ ଯଦି ଆମେ ସନ୍ଦେଶ ଜାଣିବା ନାହିଁ ଆମେ କ'ଣ ସନ୍ଦେଶ ହର ହେବା, ଆମେ ଜାଣିନୁ କ'ଣ ଭଗବାନ ସନ୍ଦେଶ ଦେଇଛନ୍ତି, ଆମେ କ'ଣ ସନ୍ଦେଶ ହର ହେବା, ଯାହାରୁ ସନ୍ଦେଶ ହରଂ ଆଦି ଶବ୍ଦାତ୍, ଏଇଭଳି ଭାବରେ ତାଙ୍କ ପାଦ ଧୌତ ଇତ୍ୟାଦି କରି ରହସି, ସେ ଏକାନ୍ତ ସ୍ଥାନ ସେଇଟା ସମସ୍ତେ ଜାଣିପାରିବେ ନାହିଁ, ଗୋପୀମାନେ ଜାଣିବେ, ଭଗବାନ ଜାଣିବେ, ଅନ୍ୟ କେହି ଜାଣିପାରିବେ ନାହିଁ, ରହସ୍ୟ ସ୍ଥାନ ଏକାନ୍ତ ସ୍ଥାନ, ତେଣୁ ସେଇଠି ଯାଇକି ତାଙ୍କୁ ପଚାରିଲେ, କାରଣ ସେ ଯେଉଁ ଆସିଗଲେ ସେ ସ୍ଥାନକୁ ଆସିଗଲେ ଜାଣିଲେ ଯେ ଇଏ ରହସ୍ୟ ଆମର ସନ୍ଦେଶ ହର, ଆମ ପ୍ରିୟ ପ୍ରିୟଙ୍କର ସନ୍ଦେଶ ଆଣିକି ଆସିଛନ୍ତି, ସେଥିପାଇଁ ଏ ସ୍ଥାନକୁ ଆସିଲେ, ନହେଲେ ଏ ସ୍ଥାନକୁ ସେ ଜାଣିପାରିବେ ନାହିଁ, ଏଭଳି ଏକାନ୍ତ ସ୍ଥାନ ରହିଛି, ବ୍ରଜରେ ମଧ୍ୟ ସେସବୁ କଥା ରହିଛି, ତେଣୁ ତେଣୁ କହିଲେ ବିଜ୍ଞାୟ ରମାପତେ ରୀତି, ରମାପତେ କହିଲେ କହିଲେନି ଗୋପୀପତେ କହିଲେ ନାହିଁ, ବା ନନ୍ଦନନ୍ଦନ କହିଲେ ନାହିଁ, ଯଶୋଦାନନ୍ଦନ କହିଲେ ନାହିଁ, ଗୋବିନ୍ଦ କହିଲେ ନାହିଁ, କହିଲେ ରମାପତେ, ରମାପତେ କାହିଁ କହିଲେ, ଗୋପୀ ପକ୍ଷପାତିନ ଶୁକସ୍ ଅସୁହା ଦ୍ୟୋତନ ସମ୍ପ୍ରତି, ଶୁକଦେବ କହୁଛନ୍ତି ତାଙ୍କର ମଧ୍ୟ ଭଗବାନ ପ୍ରତି ଅସୁହା ଆସିଯାଉଛି, ଭଗବାନ ତାଙ୍କ ପ୍ରତି ଈର୍ଷା ଆସିଯାଉଛି, ଅସୁହା ଆସିଯାଉଛି, ଈର୍ଷା ଆସିଯାଉଛି, କାହିଁକି ନା ସିଏ ଆଉ ଗୋପୀପତି ନାହାନ୍ତି, ସେ ରମାପତି ହେଇଗଲେ, ଲକ୍ଷ୍ମୀପତି ହେଇଗଲେ, ମଥୁରା କହିଲେ ସବୁ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ବୃନ୍ଦାବନ କହିଲେ ମାଧୁର୍ଯ୍ୟ, ମଥୁରା ଦ୍ୱାରକା ଏସବୁ ଐଶ୍ୱର୍ଯ୍ୟ, ତେଣୁ କୁହାଯାଏ ଭଗବାନ ହେଉଛନ୍ତି ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର, ଏ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ, ଐଶ୍ୱର୍ଯ୍ୟ ରହିଛି ସେଠି, ରମାପତି ରମା କହିଲେ ଲକ୍ଷ୍ମୀ, ଲକ୍ଷ୍ମୀ ରହିଛନ୍ତି, ଲକ୍ଷ୍ମୀ ସହସ୍ର ଶତସମ ବ୍ରହ୍ମଚର୍ଯ୍ୟମାନମ, ଲକ୍ଷ ଲକ୍ଷ ଲକ୍ଷ୍ମୀ ତାଙ୍କର ସେବା କରୁଛନ୍ତି, 16,108 ଆସିବେ ରାଣୀ ଲକ୍ଷ୍ମୀ, ସେମାନେ ସବୁ ଲକ୍ଷ୍ମୀ ଦରକାର, ତାଙ୍କ ସବୁ ସେବା କରିବେ, ଏଠି ତାଙ୍କର ସେବକ ସବୁ ରହିଛନ୍ତି, ସେବକ ସେବିକା ସବୁ ରହିଛନ୍ତି, କିନ୍ତୁ କେହି ଆଲାଉ କରୁନଥିଲେ ଭଗବାନଙ୍କ ସେବା କରିବା ପାଇଁ, ସେବକ ସେବିକାମାନଙ୍କୁ ନିଜେ କରୁଥିଲେ, 10ମ ସ୍କନ୍ଧ 84 ଅଧ୍ୟାୟ 83 ଅଧ୍ୟାୟରେ ଆସିବ ସେ କଥା, ଦ୍ରୌପଦୀ ପଚାରିବେ ଭଉଣୀ ତୁମେ କେମିତି ଏତେ ସେବା କରିପାରୁଛ ତାଙ୍କୁ, ଓ ସେମାନେ ପଚାରିବେ ଦ୍ରୌପଦୀକୁ, କହିବେ ଆମେ ଏତେ 16,108 ରାଣୀ ରହିଛୁ, ଆମେ ଭଗବାନ ସନ୍ତୁଷ୍ଟ କରିପାରୁନାହୁଁ, କେତେ ସେବା କଲେ ମଧ୍ୟ ସେ ସବୁବେଳେ ବୃନ୍ଦାବନ ବୃନ୍ଦାବନ ବୃନ୍ଦାବନ, ସବୁବେଳେ ଗୋପୀ ଗୋପୀ, ଆଉ ତୁମେ ଗୋଟିଏ ନାରୀ 5 ଜଣ ପତିକୁ ସେବା କରୁଛ, 5 କେମିତି ସବୁ ସେବା କରୁଛ, ଏଇଭଳି ପଚାରିବେ, ତେଣୁ ସେମାନେ ମଧ୍ୟ ତାଙ୍କର ଏକ୍ସପିରିଏନ୍ସ କହିବେ, 10ମ ସ୍କନ୍ଧ 83 ଅଧ୍ୟାୟରେ ଏସବୁ କଥା ଆସିବ, କୁରୁକ୍ଷେତ୍ରରେ ଏସବୁ ଲୀଳା ଚାଲିଥିଲା, କୁରୁକ୍ଷେତ୍ରରେ ଗୋଟେ ଦିନ ସୂର୍ଯ୍ୟ ପରାଗ ପଡ଼ିଥିଲା, ସେହି ସମୟରେ ସବୁ ଭେଟ ହୋଇଥିଲେ, ଗୋପୀମାନେ ଯାଇଥିଲେ, ପାଣ୍ଡବମାନେ ଆସିଥିଲେ, କୌରବମାନେ ଆସିଥିଲେ, ଦ୍ୱାରକାରୁ ଏମାନେ ସବୁ ଆସିଥିଲେ, ଦ୍ୱାରକାବାସୀ ସବୁ ଆସିଥିଲେ, ମୁନି ଋଷି, ବହୁତ ବିରାଟ ବଡ଼ ଜନସମାଗମ ହୋଇଥିଲା ସେଠି, 10ମ ସ୍କନ୍ଧ 84 ଅଧ୍ୟାୟରେ ଭଗବାନ ନିଜେ ସେଠି ବକ୍ତୃତା ଦେଇଛନ୍ତି, ବା ସେଠି ସ୍ପିଚ୍ ଦେଇଛନ୍ତି, କଥା କହିଛନ୍ତି ସେଠି, ଭାଗବତ କଥା ଭଗବାନ ନିଜେ କହୁଛନ୍ତି, ଏସବୁ କଥା ଆସିବ, ତେଣୁ ଇଏ କହୁଛନ୍ତି ଆମର ବହୁତ ସେବିକା ଅଛନ୍ତି, ରାଣୀଙ୍କର ରାଣୀ ହେଉଛନ୍ତି ସେ ଲକ୍ଷ୍ମୀ, କେତେ ସେବିକା ସେବିକା ସବୁ ରହିଛନ୍ତି, କିନ୍ତୁ ଭଗବାନଙ୍କର ସେବା କରିବା ପାଇଁ ତାଙ୍କୁ ଆଲୋକ ନଥିଲା, ନିଜେ ସେବା କରୁଥିଲେ, ନିଜେ ସବୁ ନିଜେ ପଙ୍ଖା ଦେଉଥିଲେ, ନିଜେ ଖାଦ୍ୟ ଭୋଗ ଲଗେଇ ଦେଉଥିଲେ, ଏସବୁ ପୁରା ନିଜେ ସବୁ ସବୁ ନିଜେ କରୁଥିଲେ, 16,108 ଜଣେ ନୁହଁ ଦୁଇ ଜଣ ନୁହଁ, ଭଗବାନ ନିଜକୁ ବିସ୍ତାର କରୁଥିଲେ, 16,108 ଉପରେ ବିସ୍ତାର କରୁଥିଲେ, ଭଗବାନଙ୍କ ଡେଲି ଡେଲି ଯେଉଁ ତାଙ୍କର ବ୍ୟବହାର ସବୁ ରହିଛି, କେମିତି ବ୍ୟବହାର କରୁ ଭଗବାନ, କେମିତି ତାଙ୍କର ଲୀଳା ଥିଲା, ଦୈନିକ ଲୀଳାଟା କ'ଣ, ଡେଲି ସେଡ୍ୟୁଲ୍ କ'ଣ ଭଗବାନଙ୍କର ଭାଗବତ ବର୍ଣ୍ଣନା କରାଯାଇଛି। ଯେତେବେଳେ କ'ଣ ଯେତେବେଳେ ସକାଳ 9:10 ବେଳେ ଟିଫିନ୍ ପଇସା ପାଇସାରିକି ବା ଯାହା ବି ପାଇକିରି ଯିବେ ସଭାକୁ ଯିବେ, ସେ ସଭା ହେଉଛି କି ସଭା ନା ହେଉଛି ସୁଧର୍ମା ସଭା, ଯେଉଁ ଭିତରେ ପ୍ରବେଶ କଲେ 6 ଉର୍ମି ନଥାଏ, ସେଠି ଷଡ଼ ଉର୍ମି ନଥାଏ, ଭୋକ ଶୋଷ ଇତ୍ୟାଦି ଏସବୁ କ'ଣ ଚିନ୍ତା ମୃତ୍ୟୁ ଏସବୁ କିଛି ନଥାଏ, ସେଠି ଷଡ଼ ଉର୍ମି ନଥାଏ। ସେଠି ପ୍ରବେଶ କରି ସବୁ ଗୃହରୁ ଆସିବେ, 16,108 ମରୁରୁ ଆସିବେ, ତାଙ୍କ ସହିତ ତାଙ୍କର ସବୁ ପରିଷଦମାନେ ସବୁ ଆସିବେ। ଆସିକରି ଯେତେବେଳେ ମେନ୍ ଏଣ୍ଟ୍ରାନ୍ସ ପାଖରେ ପହଞ୍ଚିଯିବେ, ମେନ୍ ବାହାରି ପଡ଼ିବେ, ବାହାରି ପଡ଼ିବେ ସେଠି ଏକ ହେଇଯିବେ, 16,108 ମିଶିକରି ଏକ ହେଇଗଲେ, ପୁଣି ଚାଲିଲେ ସଭାକୁ ଚାଲିଲେ, ସୁଧର୍ମା ସଭାକୁ ଚାଲିଲେ, ତାଙ୍କ ପଛରେ ସମସ୍ତେ ଚାଲିବେ, ଆଉ ସୁଧର୍ମା ସଭାରେ ବସିଲେ ତାଙ୍କ ସବୁ କଥା ଚାଲିବ, ସବୁ କଥା ରହିଛି। ପୁଣି ଯେତେବେଳେ ସରିଲା ସଭା ସରିଲା ଫେରିବେ, ଆସିଲେ ପୁଣି ଯୋଗୁଁ 16,108 ଉପରେ ବିସ୍ତାର କରିଦେବେ, 16,108 ଏଇଟା କେହି ଜାଣିପାରନ୍ତି ନାହିଁ, ଇଏ ଭଗବାନଙ୍କର ଇଏ ଅଚିନ୍ତ ଲୀଳା, କେହି ଜାଣିପାରନ୍ତି ନାହିଁ। ଭଗବାନ ଯେତେବେଳେ ବିବାହ କରିଥିଲେ 16,108 ରାଣୀକୁ ଏକ ସମୟରେ ବିବାହ କରିଥିଲେ, ଏବଂ ତାଙ୍କର ପିତା ମାତା ବାରିକ ଯିଏ ଶଙ୍ଖୁଆ ଯିଏ ସବୁ ଥିଲେ ବାହାଘର ସବୁ ଯେଉଁମାନେ ସାମିଲ ହେବେ ସମସ୍ତେ 16,108 ସେଟ୍ ହେଇଯାଇଥିଲେ, କିନ୍ତୁ ସେମାନେ ଜାଣିନାହାନ୍ତି, ସେମାନେ ଆଉ ମୁଁ ଏଇଠି ରହିଛି, ଇଏ ଭଗବାନଙ୍କର ଅଚିନ୍ତ ଲୀଳା। ଆମେ ସବୁ ଜାଣୁଛୁ କିନ୍ତୁ ସେମାନେ ଜାଣିପାରୁନଥିଲେ। ତେଣୁ ଇଏ ଯେଉଁ ରହିଛନ୍ତି ସବୁ ପ୍ରାଣୀମାନେ ତାଙ୍କର ନିଜେ ସେବା କରୁଥିଲେ, ନିଜେ ସେବା କରୁଥିଲେ, କିନ୍ତୁ ଇଏ ଯେଉଁ ରହିଛି ସମସ୍ତେ ସେବା କରୁଥିଲେ, ଗୋପୀମାନେ ଏଇଟା କାହିଁକି ଆସିଲା ଲକ୍ଷ୍ମୀ ସେମାନେ ସବୁ ଲକ୍ଷ୍ମୀ, ସେମାନେ ସବୁ ଲକ୍ଷ୍ମୀ ସାଧାରଣ ବ୍ୟକ୍ତି ନୁହନ୍ତି, ଲକ୍ଷ୍ମୀ ସବୁ ଐଶ୍ୱର୍ଯ୍ୟ ରହିଛି ସମସ୍ତେ ତାଙ୍କର ସେବା କରୁଛନ୍ତି। ଲକ୍ଷ୍ମୀପତି ଲକ୍ଷ୍ମୀ ଶତସହସ୍ର ସେବ୍ୟମାନ ସମ୍ଭ୍ରମ ସେବ୍ୟମାନ, ଖାଲି ମନ ଇଚ୍ଛା ସେବା କରିଦେବେ ନାହିଁ, ସମ୍ଭ୍ରମ ମାନେ ବହୁତ ଗୌରବରେ ବହୁତ ସମ୍ମାନ କରିକିରି ବହୁତ ଭୀତ ଭାବରେ ଏହିଭଳି ଭାବରେ ପୂଜା କରିବେ, ଭଗବାନଙ୍କ ସେବା କରିବେ। ତେଣୁ ଇଏ ଐଶ୍ୱର୍ଯ୍ୟ ସେଠି ରହିଛି, ମଥୁରାରେ ହେଉଛି ଐଶ୍ୱର୍ଯ୍ୟ, ତେଣୁ ଭଗବାନ ଆସନ୍ତି ଐଶ୍ୱର୍ଯ୍ୟରୁ ଆସନ୍ତି ବୃନ୍ଦାବନକୁ। ଇଏ ହେଉଛି ରଥଯାତ୍ରା, ତାଙ୍କ ସିଂହ ଦ୍ୱାର ଯେଉଁ ରହିଛନ୍ତି ଭଗବାନ, ଯେଉଁ ମନ୍ଦିର ରହିଛନ୍ତି ସେଇଟା ହେଉଛି ନୀଳାଚଳ ଆଉ ଗୁଣ୍ଡିଚା ମନ୍ଦିରରୁ ସୁନ୍ଦରାଚଳ, ଦୁଇଟି ପାହାଡ଼ ଥିଲା, ବର୍ତ୍ତମାନ ଇଏ ହେଇଗଲାଣି, ଦବିଗଲାଣି ନୀଳାଚଳ, ଏଇଠି ଐଶ୍ୱର୍ଯ୍ୟ ରହିଛି। ଐଶ୍ୱର୍ଯ୍ୟରେ ଭଗବାନ ପ୍ରୀତ ହୁଅନ୍ତି ନାହିଁ, ତାଙ୍କର ଦରକାର ସେଇ ମାଧୁର୍ଯ୍ୟ, ତେଣୁ ସେ ଆସନ୍ତି ରଥଯାତ୍ରା, ସେଥିପାଇଁ ରଥଯାତ୍ରା ହୁଏ ରଥଯାତ୍ରା। ତେଣୁ ଇଏ ଯେଉଁ ରହିଛନ୍ତି ଗୋପୀମାନେ ଆଜି ମନ ଦୁଃଖରେ ବା ତାଙ୍କର ଅଭିମାନ ହେଉଛି, ତେଣୁ ସେ କହୁଛି ରମାପତି ସୁଖଦେବ ଗୋସ୍ୱାମୀ ମଧ୍ୟ ଗୋପୀ ପକ୍ଷ ବାଲା ସିଏ, କାରଣ ସିଏ ହେଉଛନ୍ତି ରାଧାରାଣୀଙ୍କ ଶୁଆ, ସେ ସାଧାରଣ ବ୍ୟକ୍ତି ନୁହନ୍ତି, ରାଧାରାଣୀଙ୍କ ଶୁଆ ସିଏ, ରାଧାରାଣୀଙ୍କର ସିଏ, ତେଣୁ ଗୋପୀମାନେ ତାଙ୍କ ନିଜର ବ୍ୟକ୍ତି ଏଇଭଳି ଭାବରେ ତାଙ୍କ ଭାବନାକୁ ବ୍ୟକ୍ତ କରୁଛନ୍ତି, ନିଜର ମଧ୍ୟ ଅସୁବିଧା ଆସିଯାଉଛି, ଆମେ ଜାଣିନଥାନ୍ତେ, ଆଚାର୍ଯ୍ୟମାନେ ଟୀକା ଯଦି ନ ବୁଝିଥାନ୍ତେ ଜାଣିପାରିନଥାନ୍ତେ। ଏଠି କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଗୋପୀ ପକ୍ଷପାତି ନା ସୁଖସ୍ୟ ଅସୁୟା ଦ୍ୱେତନ, ଗୋପୀ ପକ୍ଷପାତି କୃଷ୍ଣ ବିରୋଧ ପାର୍ଟି, ସିଏ କୃଷ୍ଣଙ୍କ ବିରୋଧ ପାର୍ଟି, ବିରୋଧ ପାର୍ଟି ସିଏ କ'ଣ ଇଏ ଯେଉଁ ଗୋପୀମାନଙ୍କ ପାର୍ଟି ସିଏ କୃଷ୍ଣଙ୍କ ବିରୁଦ୍ଧ, ଯଦିଓ ବିରୁଦ୍ଧ ନୁହଁ କିନ୍ତୁ ବର୍ତ୍ତମାନ ଗୋପୀମାନେ ଭଗବାନ ବିରହରେ ଏଇଭଳି ଭାବରେ ସନ୍ତାପିତ ହେଉଛନ୍ତି, ତେଣୁ ସେ ରମାପତି ବୋଲି କହିଲେ, ରମାପତି ସମ୍ପ୍ରତି ମଥୁରାୟା ସ୍ପଷ୍ଟମେବ ପରମେଶ୍ୱରଂ ତଂ ସୁଖୟିତୁଂ ରମା ଏବ ଆଗମିଷ୍ୟତି, ତାଙ୍କୁ ଆନନ୍ଦ ଦେବା ପାଇଁ ଲକ୍ଷ୍ମୀଦେବୀ ଆସିବେ, ଲକ୍ଷ୍ମୀପତି ସିଏ ଲକ୍ଷ୍ମୀଙ୍କ ଲକ୍ଷ୍ମୀ ଆସିବେ ତାଙ୍କ ସେବା କରିବେ। ଭାଗବତରେ ମଧ୍ୟ ବର୍ଣ୍ଣନା କରାଯାଇଛି 10:31 ଅଧ୍ୟାୟ ପ୍ରଥମ ଶ୍ଳୋକରେ ସେଇଟା କୁହାଯାଇଛି, ଜୟତେ ତେଧିକଂ ଜନ୍ମନା ବ୍ରଜ ସ୍ୱୟତ ଇନ୍ଦିରା ଶାଶ୍ୱତ ତ୍ରହି ଦୈତ ଦୃଶ୍ୟତା ଦେଖ୍ୟୁତାବକା ତୋଇ ଦୂତା ସବ ତାଂ ବିଚିନ୍ନତେ ଜୟତେ ତିଧିକମ୍। हे गोपीमाने विरहरे कथा कहुछंती भगवान अंतर्ध्यान हो जाइछंती रासलीला आरंभ हेतिला अंतर्ध्यान हो जाइतिले वर्तमान खोजुछंती भगवान को खोजिकि पाइले नाही फेरी आसिले राधाराणी को सहित फेरी आसिले जंगल रे जते दूर जाई हबो गले आउ जो अंधकार रही सदन कौन शरद पूर्णिमा राति शरद पूर्णिमा ता रात्रि शरद पूर्णिमा रात्रि ज्योत्ना विस्तृत रात्रि यमुना पिलन रे एभली भाव रे वन मध्य वन वन बनाद बनम वन वन गोटे वन वन जाऊँगी अन्वेषण करोटि पहुँची गले आउ कि अंधकार एत घन जंगल आउ कि छाई आलोक भी आसुना पूरा अंधकार है जब फेरी आसे राधारणी कहना आउ जानी फेरी आस पड़े जमुना पुरन को आसीगले जो भी नृत्य होता से आसीगले से गीत बर्णा गीत कौन गान कर प्रथम गीत हूँ जेटा सतरटे गीत रही एकत्रिश अध्याय जयतेम ये अधिक जय वृंदावन सब अधिक जय वृंदावन जन्म नाम ब्रज कहीं ना भगवान ये ब्रजरे जन्मग्रहण कर जन्म नाम ब्रज सहत इंदिरा इंदिरा कह लक्ष्मी लक्ष्मी अनेक नाम रही गोटे नाम हूँ इंदिरा तेनाली सहायता इंदिरा इंदिरा सेवा कर सस्वदत्र ही सब बड़े सेवा कर सस्वदत्र ही दैत हे प्रभु हे आम प्रिय देख यहाँ गोटे के सुंदर दृश्य देख दैत दीक्षिता यहाँ देखा कथा कितने सुंदर दृश्य दैत दीक्षिता दीक्षुता बका यहाँ तुम देखा कथा कौन ना तबका तुम जो मैं निज जन त्वां विचिन्न थे तुमको खोज बुलुंती आठ बड़ आ अधिक शोभन कथा रही अधिक कौन दर्शन कथा कौन रही कहाँ विचिन्न दे तुम खोजुंत तुम निजर लोक तुम खोजुं सहायत इंदिरा लक्ष्मी सेवा कर आज बर्तमान भगवान नहांती भगवान नहां तेणु ठीक कथा कहले दशम दशम स्कंद को पंचम अध्याय नंद नंदकर जो है नंद उत्सव हला से कथा कहगला एत समृद्धि गोपी कौन गोपाल मानकर एत समृद्धि रही अलंकार एत घी सब फिंगुं घी लवण सब फिंगा फिंगी खेलुँच फिंगा फिंगी खेलु एत ऐश्वर्य जन प्रश्न कर परीक्षित महाराज षाठी हजार मन से शुणुं जी शुणी तार सन्देह हम एत धन अच्छी कहकर हाँ कहीं हम ना कौन से शोक कहे जोटि भगवान कौन भगवान निजे से जन्म भगवान हरे निवास आत्मगुणी भगवान से रही रमा क्रीडन अभुन रूप रमा लक्ष्मीदेवी से क्रीड़ा कर सेवा कर रमा लक्ष्मीदेवी वैकुंठ में समस्त पूजा कर लक्ष्मीदेवी को सी लक्ष्मीदेवी आज ब्रजवासी मान पूजा कर सब पूजा कर ब्रजवासी मान देखु तेणु से कथा कहु मथुराया स्पष्टमेव परमेश्वर तं सुखयितु रमा एव अग्मिष्यति निश्चिंत भाव रमा आसवे लक्ष्मी आसवे भगवान सी लक्ष्मीपति किमेता किम एतासु संदेश प्रेरण दंभेना आकरकम ताने कौन ना बजागन संदेश प्रेरण ये दंभ ये अभिमान कथा दंभ देख तुम पाखे थी तुम गोटे किसी नुह तुम पाखे किसी ना ऐश्वर्य फैश्वर्य किसी ना खाली दही लौनी आ कि ना देख मु बर्तन लक्ष्मी पति हाँ मुझे बर्तन तुमको संदेश दौची यावटा आसीगला भगवान विरह यू अभिमान अभिमान यू भगवान बेस पसंद करती आम जो विधि मार्ग जो पूजा कैसे जो भाव भगवान पूजित आनंदित हूँ ना कि जितेबाला गोपी मैंने पूजा पूजा कौन करती गाड़ी दिखती पूजा मान गाड़ी मुझे जो शुणु थी जो जगन्नाथ मंदिर को आसो से गाड़ी देव सी जगन्नाथ गाड़ी देखिए पल कि भाव तार अच्छी भगवान कह जो गाड़ी देने भगवान के आनंद लगे प्रिया जदि मान कर अरे मोर मान माता मोरे पुत्र भावे करे न बंधना
लालन पालन सखा सुध सखे परे कंधे आरो ଆସ୍ୱାଦନ କରିବା ପାଇଁ ଆସିଲେ ଭଗବାନ ରସ ଆସ୍ୱାଦନ ଭଗବାନ ହେଉଛନ୍ତି ବିଷୟ ବିଗ୍ରହ ଭକ୍ତ ହେଉଛନ୍ତି ଆଶ୍ରୟ ବିଗ୍ରହ ଆଶ୍ରୟ ବିଗ୍ରହ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି ବିଷୟ ବିଗ୍ରହ ସେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି କୋଟି ଗୁଣ ଅଧିକ ବିଷୟ ଗୁଣ ବିଷୟ ଆନନ୍ଦ ଠାରୁ ଆଶ୍ରୟ ଆନନ୍ଦ କୋଟି ଗୁଣ ଅଧିକ ଭଗବାନ ନିଜେ ଆସିଲେ ଗୋପୀ ଭାବ ଗ୍ରହଣ କରି ଆସିଲେ ଏଠୁ ଆସ୍ୱାଦନ କଲେ ମାମରେ ପୁଅ ଭାବରେ ଯେତେ ବନ୍ଧନ କରନ୍ତି ଅତିହୀନ ଜ୍ଞାନ କରେ ଲାଳନ ପାଳନ ଅତିହୀନ ଇଏ ଭଗବାନ କ'ଣ ଇଏ ଇଏ ଖାଇବା ଜାଣିନାହିଁ ଏଭଳି ଭାବରେ ଲାଳନ ପାଳନ କେତେବେଳେ ବାନ୍ଧି ଦେଉଛି କେତେବେଳେ ବାଡ଼ିବା ପାଇଁ ବସିଛନ୍ତି ଏଭଳି ଭାବରେ ଏ ଭଗବାନଙ୍କୁ ଏ ବହୁତ ଆନନ୍ଦ ଏଇଟା ତେଣୁ ସଖା ତାଙ୍କ କ'ଣ ଯେତେବେଳେ ଦଶମ ସ୍କନ୍ଧ 18 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେତେବେଳେ ହାରିଗଲେ ଭଗବାନ ସୀତା ଚଢ଼ିଗଲେ କାନ୍ଧ ଉପରେ ଏଇ ତୁ କ'ଣ ବଡ଼ ଲୋକ ଯେ ଚାଲ ଭେଣ୍ଡର ବଡ଼ ଚାଲ ଏଇଭଳି ଭାବରେ ନା ମୁଁ ନନ୍ଦରାଜାଙ୍କ ପୁଅ ମୁଁ ତୋତେ କାନ୍ଧେଇବି ତୁ ଗୋପାଳ ଟୋକାଟା ତୁ ଗୋଟେ ସାମାନ୍ୟ ଆମ ପ୍ରଜା ଆମେ ରାଜା ରାଜାଙ୍କ ପୁଅ ମୁଁ ତୋତେ ମୁଁ ନେବି କାନ୍ଧେଇବି ନା କାନ୍ଧେଇବୁ ନାହିଁ ତ ନା ନା କାନ୍ଧେଇବୁ ନା ନା ତାହେଲେ ଖେଳ ତୋ ସହିତ ମାମୁଁ ଏଇ ପିଲାମାନେ କି ତା ସହିତ ଖେଳନା ତେଣୁ କୃଷ୍ଣ ପୁଣି କାନ୍ଧିବେ ନା ତାହେଲେ କାନ୍ଧେଇବୁ ନା ହଁ ଚାଲ 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 ପ୍ରିୟା ଯଦି ମାନଙ୍କରେ କରେ ବର୍ତ୍ତନ ବର୍ତ୍ତନ କହିବେ ବର୍ତ୍ତନ ସବୁ ଆସିବ ବର୍ଷନା କରିବେ ସେଇଟା ଭଗବାନ କହୁଛନ୍ତି ବେଦ ସ୍ତୁତି ହୈତେ ହରେ ସେଇ ମୋର ମନ ବେଦରେ ଅନେକ ପ୍ରକାର ସ୍ତୁତି ରହିଛି ଯେମ୍ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟ ସ୍ତବେ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ସମସ୍ତେ ଭଗବାନଙ୍କ ସ୍ତୁତି କରୁଛନ୍ତି ବେଦ ମଧ୍ୟ ସ୍ତୁତି କରୁଛନ୍ତି ଦଶମ ସ୍କନ୍ଧ 27 ଅଧ୍ୟାୟରେ ଆସିବ ବେଦ ସ୍ତୁତି କରୁଛନ୍ତି କିନ୍ତୁ ଭଗବାନ କହିଲେ ବେଦ ସ୍ତୁତି ହୈତେ ସେ ହରେ ମୋର ମର ମୋର ମନକୁ ସେ ହରଣ କରିନିଏ ଏ କିଏ ପ୍ରିୟା ଯଦି ମାନ କରି କରେ ଭର୍ଷନ ଲମ୍ପଟ ଏସବୁ ବେଳେ ଯଦି କହିବେ ସେତେବେଳେ ମୋତେ ବହୁତ ଆନନ୍ଦ ଲାଗେ ସେଇଟା ଭଗବାନଙ୍କର ତେଣୁ ଏଇଟା ଯେଉଁ ରହିଛି ଏଠାରେ ସନାତନ ଗୋସ୍ୱାମୀ କହୁଛନ୍ତି ପ୍ରଶ୍ରୟଣ ପ୍ରଶ୍ରୟଣ କହିଲେ ବିନୟନ ବହୁତ ବିନୟର ସହକାରେ ଅବନତା ମୋତେ ମଥାକୁ ନତ କରିକିରି ଅବନତ କରି ସୁନୃତଂ ବହୁତ ସ୍ୱାଗତ ସ୍ୱାଗତ କରୁଛନ୍ତି କୁଶଳଙ୍ଗ ତୁମେ ସବୁ ଠିକ୍ ଅଛି ତ କୁଶଳ ଅଛ ତ ଏମିତି ସବୁ ପଚାରିଲେ ଲୋକ ଭାବରେ ସାଧାରଣ ଭାବରେ ଯେମିତି ପଚରାଯାଏ ସେଭଳି ଭାବରେ କୁଶଳତ ସବୁ ସର୍ବକୁଶଳତ ଭଗବାନ ବିନା କ'ଣ କୁଶଳ କୁହାଯାଇଛି ଜଣେ ରାଜା ହେଲେ ମଧ୍ୟ ଯଦି ସେ ଭକ୍ତ ନୁହଁ ଭଗବାନଙ୍କର ସେବାରେ ନିଯୁକ୍ତ ନହେଲା ତାହେଲେ ସେ ଅମଙ୍ଗଳ ଆଉ ଜଣେ ଯେତେ ଦରିଦ୍ର ବ୍ୟକ୍ତି ହେଲେ ମଧ୍ୟ ଯଦି ଭଗବାନଙ୍କ ପାଖରେ ଯୁକ୍ତ ହେଇଛି ତାହେଲେ ତାହେଲେ ସବୁ ପ୍ରକାର ମଙ୍ଗଳ ଆସି ପହଞ୍ଚିଯିବ ସ୍ୱୟଂ ମଙ୍ଗଳ ସିଏ ଭଗବାନ ଛାଡ଼ିଦେଲେ କ'ଣ କୁଶଳ ଭଗବାନ ହିଁ ଏକମାତ୍ର କୁଶଳ ନହିଁ ଏତେ ଅନ୍ୟ ଶିବ ପନ୍ଥା ଆଉ କୌଣସି ମଙ୍ଗଳକର ପନ୍ଥା ନାହିଁ କୁଶଳ ପନ୍ଥା ନାହିଁ କାରଣ ଏ ଭୌତିକ ଜଗତ ହେଉଛି ସଂସ୍କୃତାବିହ କେତେ ପ୍ରକାର ସବୁ କରୁଣା ଇତ୍ୟାଦି କେତେ କ'ଣ ରହିଛି ଜନ୍ମ ମୃତ୍ୟୁ ଚାଲିଛି କିନ୍ତୁ କ'ଣ ନହିଁ ଏତେ ଅନ୍ୟ ଶିବ ପନ୍ଥା ବିଶୁଦ୍ଧା ସଂସ୍କୃତାବିହ କ'ଣ ସେଇଟା କହିଲେ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟର ଅନ୍ତିମ ଶ୍ଳୋକରେ ଏଠି କୁହାଯାଇଛି ଏଇଟା ହେଉଛି କ'ଣ ନା ରତିର ଆତ୍ମନ ଯତ ଭାବେ ଭଗବାନ ଯଦି ଆମେ ରତି କରିପାରିବା ବା ଭକ୍ତି କରିପାରିବା ସେଇଟା ହେଉଛି ଏକମାତ୍ର କୁଶଳ ବା ମଙ୍ଗଳକର ପନ୍ଥା ଅନ୍ୟ କୌଣସି ପନ୍ଥା ନାହିଁ ତେଣୁ ବିନୟନ ଅଭିନୟ ସୁନୃତମ ସ୍ୱାଗତ କୁଶଳଙ୍ଗ ଆଦି କହିଲେ ଆସନ ଇତ୍ୟାଦି ତାକୁ ଆସନ ଗୋଟେ ଦେଇଦେଲେ ଆସନ କ'ଣ ଥିବ ତାଙ୍କର ସେଇଟା ଆସନ ଦେଲେ ପକେଇଲେ ବସିବା ପାଇଁ ଭଗବାନଙ୍କୁ ଆସନ ଦେଇଥିଲେ କିଭଳି ଆସନ ଦେଇଥିଲେ ରାସଲୀଳାରେ ଯେତେବେଳେ ଭଗବାନ ଅନ୍ତର୍ଧାନ ହେଇଯାଇଥିଲେ ତାଙ୍କୁ ଯେତେବେଳେ ଆସି ପହଞ୍ଚିଗଲେ ସେତେବେଳେ ଆମେ ଶୁଣୁଥିଲେ ଭକ୍ତିର ସମୁଦ୍ର ସୁନ୍ଦର ବର୍ଣ୍ଣନା ସେମାନେ ସବୁ ତାଙ୍କ ସହ ଅଷ୍ଟସାତ୍ତ୍ୱିକ ବିକାର ଆସିଯାଇଥିଲା ତେଣୁ ତାଙ୍କୁ କ'ଣ ଆସନ ଦେଲେ ତାଙ୍କର ଯେଉଁ ଉତ୍ତରୀ ରହିଛି ଯେଉଁଥିରେ ସେ କାନ୍ଦିଲା ବେଳେ ପୋଲୁଭ ପୋଛି ଦେଉଥିବେ ଏସବୁ କଥା ଭଗବାନ ନିଜେ ପୋଛି ଦେଉଥିଲେ ସେଇ ଉତ୍ତରୀକୁ ପକେଇଦେଲେ ପକେଇଦେଲେ ଲକ୍ଷ ଲକ୍ଷ କୋଟି କୋଟି ଗୋପୀ ଗୋଟିଏ ଦୁଇଟି ନୁହଁ ବିରାଟ ବଡ଼ ଉଚ୍ଚ ଆସନ ହୋଇଗଲା ସେ ଆସନରେ ବସିଲେ ଭଗବାନ ସେଇଠି ହେଉଛି ତାଙ୍କର ପ୍ରଶ୍ନ ଉତ୍ତର ହେଉଛି ସବୁ
ଦଶମ ସ୍କନ୍ଧ 32 ଅଧ୍ୟାୟରେ ଆସିବ ସେ କଥା। ତେଣୁ ଏଇଭଳି ଭାବରେ ଆସନ ପ୍ରଦାନ କରି ଆସନ ପାଧ୍ୟା ଆଦି ଅର୍ପଣ ତାଙ୍କୁ ସବୁ ତାଙ୍କ ପାଦ ଧୌତ କରିଦେଉଛନ୍ତି। ଏଇଭଳି ଭାବରେ କହି ତାଙ୍କୁ ବର୍ତ୍ତମାନ ଚାଲିବ ଜାଣନ୍ତି ସେ ପ୍ରଶ୍ନ କହିବେ ସବୁ ବର୍ତ୍ତମାନ କହିବେ। ତେଣୁ ଏସବୁ ଚାଲିବ। ସମୟ ଅଛି ଆଉ ଗୋଟେ ଶ୍ଳୋକ ପାଠ କରିବା। ଚାରିନବ ଶ୍ଳୋକ ସେ କହୁଛନ୍ତି, ଗୋପୀମାନେ କହୁଛନ୍ତି କ'ଣ କହୁଛନ୍ତି, ଜାନିମ ସ୍ୱାଂ ଯଦୁପତେ ପାର୍ଷଦଂ ସମୁପାଗତମ ଭାତ୍ରେହ ପ୍ରେଷିତ ପିତୃ ଭଗବାନ ପ୍ରିୟ ଚିକିତ୍ସା। ଜାଣିବ ମୁଁ ଜାଣିଛି, ଆମେ ଜାଣିଛୁ ତ୍ୱାମ ତୁମେ କିଏ, ଜାନିମ ସ୍ୱାମ ଯଦୁପତେ ତୁମେ ଯଦୁପତିଙ୍କର କ'ଣ ଦୂତ, ଯଦୁପତେ ଗୋପୀପତି ନୁହଁ ଯଦୁପତି, ଇଏମାନେ ମଧ୍ୟ ଯଦୁ, ନନ୍ଦ ମହାରାଜ ମଧ୍ୟ ଯଦୁ, ଯଦୁ ଯେଉଁ ରହିଛନ୍ତି କ'ଣ ତାଙ୍କ ନାଁ, ସେ ଯେଉଁ ଆସନ୍ତି ତାଙ୍କର ଯେଉଁ ରହିଛନ୍ତି ଦୁଇ ପତ୍ନୀ ଥିଲେ ଯଦୁକୂଳରେ ସେମାନେ ଆସୁଛନ୍ତି, ଯଦୁକୂଳରେ ଆସୁଛନ୍ତି ସେ ତାଙ୍କ ପିତାଙ୍କ ନାଁ କ'ଣ, ସୁରସନଙ୍କ ପିତା କର୍ଜନ୍ୟ ସୁରସନଙ୍କ ପିତା ହେଉଛନ୍ତି, ତାଙ୍କର ଦୁଇ ପତ୍ନୀ ଥିଲେ, ଗୋଟିଏ ହେଉଛନ୍ତି କ'ଣ, ଗୋଟିଏ ହେଉଛନ୍ତି ବୈଶ୍ୟପତ୍ନୀ, ବୈଶ୍ୟପତ୍ନୀଙ୍କ ଗର୍ଭରୁ ଆସିଲେ ନନ୍ଦ ମହାରାଜ, ଏ ପର୍ଜନ୍ୟ ପର୍ଜନ୍ୟ, ଏବଂ କ୍ଷତ୍ରିୟ ପତ୍ନୀଙ୍କ ଗର୍ଭରୁ ଆସିଲେ ସୁରସେନ, ସୁରସେନର ପୁତ୍ର ହେଉଛନ୍ତି ବସୁଦେବ, ଏବଂ ପର୍ଜନ୍ୟଙ୍କ ପୁତ୍ର ହେଉଛନ୍ତି ନନ୍ଦ ମହାରାଜ। ଏସବୁ ସେ ଯଦୁ କୂଳରେ ଆସୁଛନ୍ତି, ଏମାନେ ମଧ୍ୟ ସେ ଯଦୁ, କିନ୍ତୁ ବର୍ତ୍ତମାନ ବିଶେଷ ଭାବରେ ଯଦୁ କହିଲେ ସାଧାରଣତଃ ମଥୁରାବାସୀମାନଙ୍କୁ ଯଦୁ ବୋଲି କୁହାଯାଉଛି। ଯଦୁପତେ ଜାନିମସ୍ତାଂ ଯଦୁପତେ ପାର୍ଷଦଂ ସମୁପାଗତମ, ଯଦୁପତିଙ୍କର ତୁମେ ପାର୍ଷଦ ସମୁପାଗତ, ତୁମେ ଏଇଠିକି ଆସି ପହଞ୍ଚି ଯାଇଛ ଆମେ ଜାଣିଛୁ। ଭର୍ତ୍ତେହ ପ୍ରେଷିତ ପିତୃ, ଭର୍ତ୍ତ ତୁମର ମାଲିକ ତୁମ ଭର୍ତ୍ତୃ ତୁମକୁ ପଠାଇଛନ୍ତି, ପ୍ରେଷିତ ତୁମକୁ ପଠାଇଛନ୍ତି, ପିତୃ ତୁମ ତାଙ୍କ ପିତାମାନଙ୍କ ପାଖକୁ ପିତାମାତାଙ୍କ ପାଖକୁ ପଠାଇଛନ୍ତି। ଭଗବାନ ପ୍ରିୟ ଚିକିତ୍ସା, ତୁମେ ତାଙ୍କ ପ୍ରିୟ ଚିକିତ୍ସା କରିବ ବା ତାଙ୍କୁ ପ୍ରିୟ ପ୍ରଦାନ କରିବ, ସେଥିପାଇଁ ତୁମେ ପଠାଇଛନ୍ତି, ଆମେ ଜାଣିଛୁ ଏଇଟା ଏମିତି କହୁଛନ୍ତି ଜାଣିବ। ତେଣୁ ଏ ଶ୍ଳୋକରେ କହୁଛନ୍ତି ଜାନିମ ଇତ୍ୟତ ଏବ ଅଳଂ ପ୍ରଶ୍ନ ନେତି ଭାବ, ଆଉ ପ୍ରଶ୍ନ ପଚାରିବା ଦରକାର ନାହିଁ, ଆମେ ତ ସବୁ ଜାଣିଛ, ତୁମେ କ'ଣ ପଚାରିବୁ କାହିଁକି, ତୁମେ କିଏ କେଉଁଠୁ ଆସିଲ କ'ଣ ପଚାର, ଆଗରୁ ପଚାରୁଥିଲେ, ଆଗରୁ ଚିନ୍ତା କରୁଥିଲେ କିଏ ଇଏ କେଉଁଠୁ ଆସିଲେ, କିଏ ଇଏ ରଥରେ କିଏ ଆସିଲେ, ଏସବୁ ପ୍ରଶ୍ନ କରୁଥିଲେ, କିନ୍ତୁ ବର୍ତ୍ତମାନ ଆଉ ପ୍ରଶ୍ନର ଆବଶ୍ୟକତା ପଡ଼ିଲା ନାହିଁ, ସବୁ ଜାଣିଗଲେ ସିଏ। ଯଦୁପତେ ଇତି ସହ ଗୋପଜାତିରପି ସମ୍ପ୍ରତି ଯଦୁନାଂ ପତି ପତି ରଭୁତ ଇତି ବୃହତ୍ ପଦପ୍ରାପ୍ତସ୍ୟ ସ୍ୱୟଂ କଥମତ୍ରା ଜିଗମିଷ୍ୟା ସମ୍ଭବେଦ ଇତି ଭାବ। ଆମେ ହେଉଛୁ କ'ଣ ଗୌଡ଼ୁଣୀ ବା ଗୌଡ଼ ଟଙ୍କା, ଆମେ ଗୌଡ଼ ପିଲା, ଏ ଗାଈ ଗାଈ ଇତ୍ୟାଦି ସବୁ ରଖିବୁ, ହୁ ହଁ ସବୁ କରୁଛୁ, ସେଇ କଥା ଭଗବାନ କରୁଛନ୍ତି, ସେ ମଧ୍ୟ ସେ କରୁଥିଲେ, ଚାମଳି କାଳିନ୍ଦୀ ଏସବୁ କରିକି ତାଙ୍କ ଜପ କରୁଥିଲେ, ଆମେ କହୁଥିଲେ ନା ଭଗବାନ ଆମେ ଜପ କରୁଛୁ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ, ଆମେ ଭଗବାନଙ୍କ ନାମ ଜପ କରୁଛୁ, ଭଗବାନ କ'ଣ ଗାଭୀମାନଙ୍କ ନାମ ଜପ କରୁଛନ୍ତି, 108 ମାଳି ରହିଛି ରତ୍ନମାଳା, ରତ୍ନମାଳା ଜଳୁଛନ୍ତି, କାବଳି ଚାମଳି ଆସିଲେ କାଳିନ୍ଦୀ ଆସିଲେ ସବୁ କରିକିରି ଗଣି ଗଣି ଗଣିକିରି ଛାଡ଼ୁଛନ୍ତି, ଜପ ମାଳା ଜପ କରୁଛନ୍ତି। ତେଣୁ ଇଏ ଏ ଗାଈମାନଙ୍କ ସହିତ ହୁ ହା ସବୁ କରୁଥିଲେ, ଏ ଚାଲ ସିଏ ହେଉଛନ୍ତି କ'ଣ ଯଦୁପତି, ଏଠି ବୃହତ୍ ପଦ ପ୍ରାପ୍ତ, ବର୍ତ୍ତମାନ ରାଜା ହୋଇଗଲେ, ସେ ମଥୁରାର ରାଜା ହୋଇଗଲେ, ଯଦିଓ ରାଜା ହେଉଛନ୍ତି ଉଗ୍ରସେନ, କିନ୍ତୁ ଭାର୍ଚୁଆଲ ମାନେ ପ୍ରକୃତ ରାଜା ହେଉଛନ୍ତି କୃଷ୍ଣ, ରାଜା ହୋଇଗଲେ ସ୍ୱୟଂ ପ୍ରଥମ ଅତ୍ର କେମିତି ବର୍ତ୍ତମାନ ସେ ଆସିବେ ଏଠିକି, ସେ ରାଜା ହୋଇଗଲେ ଏଇ ସ୍ଥାନକୁ ଆସିବେ, ଆଉ ରାଜା ହୋଇଗଲେ ସିଏ କେମିତି ହେବ, ଅତେ ଭଗବାନ ପ୍ରେସି, ତେଣୁ ସେ ତାଙ୍କୁ ତାଙ୍କୁ ପଠାଇଛନ୍ତି, ସିଏ ଆସିପାରିବନି, କାହିଁକିନା ସିଏ ତ ରାଜା ହୋଇଗଲେ, ସିଏ ଆଉ କ'ଣ ଏଠିକି ଆଉ ଏ ନିମ୍ନ ସ୍ଥାନକୁ ଆସିବେ, ଉଚ୍ଚ ସ୍ଥାନକୁ ଯିଏ ଗଲେଣି ଆଉ ସିଏ ନିମ୍ନ ସ୍ଥାନକୁ ଆସିବେ। ପ୍ରେସିତ ପିତୃ ପ୍ରିୟ ଚିକିତ୍ସା ନନ୍ତୁ ସୁଏ ସାଙ୍ଗ, ତାଙ୍କ ପିତାମାତା ଯଦି ନ ପଠାଇବେ ଅନ୍ୟମାନେ କହିବେ ଦେଖ ହେ କୃଷ୍ଣ ଗୋଟେ ଏଭଳି ବ୍ୟକ୍ତି, ସିଏ ପିତାମାତାଙ୍କ ପାଖରେ ପାଳିତ ହେଲେ, ଲାଳିତ ପାଳିତ ହେଲେ 11 ବର୍ଷ କାଳ, କେତେ ପ୍ରକାର ସେ ଦୁଃଖ କଷ୍ଟ ସହିନଥିଲେ, କିନ୍ତୁ ଏ ରାଜା ହୋଇଗଲେ ଭୁଲିଗଲେ ତେଣୁ ଏଇଟା ଲୋକମାନେ କହିବେ, ଏଇ ଭୟକୁ କରିକି ଏଇଟାକୁ ଲୋକ ଯେଉଁ ନିନ୍ଦା ହେବ ସେଇଟାକୁ ଭୟ କରିକି ପଠାଇଛନ୍ତି ତୁମକୁ, ମୁଁ ଜାଣିଛୁ ଆମେ ସବୁ ଜାଣିଛୁ, ଗୋପୀମାନେ କହୁଛନ୍ତି ଆମେ ଜାଣିଛୁ, ପ୍ରିୟ ଚିକିତ୍ସା ନ ତୁ ସେ ଆମ ପାଇଁ ନାହିଁ। ତେନ ଯଶୋଦା ନନ୍ଦାଭ୍ୟାମ ପିତୃଭ୍ୟାମ ଗୋପଜାତି ବ୍ୟଞ୍ଜକାଭ୍ୟାମ ତସ୍ୟ କିଂ ପ୍ରୟୋଜନ ବିତି ଭାବ, ସେ ତାଙ୍କର କ'ଣ ଆସିବାର ଦରକାର ଅଛି? ସେ ଗୋପଜା ଏମାନେ ସବୁ ଗୋପ ସବୁ ରହିଛନ୍ତି, ସେ କ'ଣ ଆଉ ଗାଇଚାରିବେ ନା କ'ଣ? ଯେତିକି ଚରେଇଥିଲେ ଚରେଇଥିଲେ, ଭୁଲ ହେଇଗଲା ତାଙ୍କର। ରାଧା ସେ ଯିବେ ଗାଇଚାରିବା ପାଇଁ ରାଧା ହେଇକିରି, ତେଣୁ ଏଇ ଭାବରେ ସେ କହୁଛନ୍ତି। ନନ୍ଦ ଯଶୋଦେ ରୁଦିତ୍ୱା ପ୍ରିୟତେ କୃଷ୍ଣ ମଥୁରାୟାଂ ରାଜ୍ୟଂ କରୋତି ଇତି ଲୋକନିନ୍ଦା ଭୟା ଦେବ ତ୍ୱଂ ପ୍ରେଷିତ ଇତି ମନ୍ୟାମହେ। ଲୋକନିନ୍ଦାକୁ ଭୟ କରିକିରି ପଠେଇଛନ୍ତି, ଆମେ ଜାଣିଛୁ ତାଙ୍କର କୌଣସି ଇଚ୍ଛା ନାହିଁ, ଭୁଲି ଯାଇଛନ୍ତି ସବୁ। ସିଏ ରାଧା ହେଇଗଲେ ଆମେ କାହିଁ ପଚାରିବେ? ଛୋଟିଆ ଆମେ ଛୋଟ ଗୋପଜାତି ନିନ୍ଦ, କିନ୍ତୁ ପ୍ରକୃତରେ ଭଗବାନ ହେଉଛନ୍ତି, ଭଗବାନଙ୍କ ଏଇଠି ହେଉଛି ମୂଳ ବେଶ ହେଉଛି ଏଇଟା। ଭଗବାନଙ୍କର ଅନେକ ପ୍ରକାର ବିସ୍ତାର ଅଛି, କିନ୍ତୁ ନରବପୁ ତାହାର ହେଉଛି କ'ଣ? ଗୋପ ବେଶ, ବେଣୁକର ନଟବର ବପୁ, ଏଇଟା ହେଉଛି ତାଙ୍କ ମୂଳ, ଭଗବାନଙ୍କ ମୂଳ ରୂପ ହେଉଛି ଏଇଟା। ଗୋପୀମାନେ ବର୍ତ୍ତମାନ ତାଙ୍କର କ'ଣ, ଭଗବାନ ବିରହରେ ଏସବୁ କଥା କହୁଛନ୍ତି, ତାଙ୍କର କ'ଣ ମହାଭାବ ଜାଗ୍ରତ ହେବ ହେଇଛି। ତେଣୁ ତେନ ସୁବୁଦ୍ଧି ଶେଖରେଣ ପ୍ରେଷିତ ପିତୃ ପ୍ରିୟ ଚିକିତ୍ସା, ବହୁତ ବୁଦ୍ଧି ତାଙ୍କର ଅଛି, ତେଣୁ କାହିଁକି ଭୟ ମାନେ ନିନ୍ଦା ହେବ ଆମକୁ ସେ, ତେଣୁ ପଠେଇଦେଲେ ତାଙ୍କୁ କାହିଁକି ନିନ୍ଦା ହେବ, ପଠେଇଦେଲେ ଲୋକଙ୍କୁ ପଠେଇଦେଲେ କ'ଣ ଦରକାର? ଦେଖ ବୁଝି ଆସୁ, ଯଦି ଦରକାର କିଛି ପଇସା ପତ୍ର ଦେଇଦେବା, ପଇସା ପତ୍ର କିଛି ଦରକାର ଯଦି ଦେଇଦେବା କିଛି, ଆମର ଏଠି ବହୁତ ସମ୍ପତ୍ତି ଅଛି, ଧନ ସମ୍ପତ୍ତି। ଯଦୁ ଯଶୋଦା ନନ୍ଦୈବ ସମୀପଂ ତୌ ହି ତ୍ୱାଂ ପ୍ରାପ୍ୟ ନନ୍ଦେନ କୃଷ୍ଣ ତଂ ବିସ୍ମରିଷ୍ୟତି, ତାଙ୍କୁ ପଠେଇ ଯାଇଛନ୍ତି, ତାଙ୍କୁ ଭୁଲି ଯାଇଛନ୍ତି, କୃଷ୍ଣ ପିତାଙ୍କୁ ମାତାଙ୍କୁ ଭୁଲି ଯାଇଛନ୍ତି। ଧନ୍ୟବ ତସ୍ୟ ବିବେକ ତୀକ୍ଷ୍ମ ଇତ୍ୟାଦି ବହବ ଏବ ବ୍ୟଞ୍ଜିତ ଅତି ତିରସ୍କୃତ, ଏସବୁ କ'ଣ ବହୁତ କ'ଣ ଅଭିମାନରେ ଏସବୁ କଥା କହୁଛନ୍ତି, ବହୁତ ଅଭିମାନ ରହିଛି। ତେଣୁ ଏ ଶ୍ଳୋକରେ ସନାତନ ଗୋସ୍ୱାମୀ ନନୁ ମହତ୍ ପ୍ରେଷଣାତ୍ ଅତ୍ର ତସ୍ୟ ପରମ ଅପେକ୍ଷା ଅବଗତାମ ଅବଗମତାମ, ଗୋପୀମାନେ କହୁଛନ୍ତି ଆମକୁ କାହିଁ ସେ ପଚାରିବେ, ଆମେ କ'ଣ କି ତାଙ୍କର ଯେ କଥା ଆସିବ, ବହୁତ କଥା ରହିଛି, ବହୁତ କଥା ରହିଛି। 69 ଶ୍ଳୋକ ନା କେତେ ପୁରା 69 ଶ୍ଳୋକ, ତେଣୁ ସିଏ କହିବେ ଯଦି ତମେ ଗୋପୀମାନେ କହିବେ ଆମକୁ କ'ଣ କାହିଁ ପଚାରିବେ ସେ, ଆମେ କିଏ ତାଙ୍କର? ତେଣୁ ଉଦ୍ଧବ ଯଦି କହିବେ ଦେଖ ହେ ଗୋପୀମାନେ ମତ୍ ପ୍ରେଷଣାତ୍ ମୋତେ ଯେଉଁ ପଠେଇଲେ ଅତ୍ର ଏଠିକି ପଠେଇଲେ ତସ୍ୟ ପରମ ଅପେକ୍ଷା ଅବଗମତାମ, ଏଇଟା ତମେ ଜାଣ ଯେ ତାଙ୍କର ବହୁତ ରହିଛି, ଆଶା ରହିଛି ତମ ପାଖକୁ ପଠେଇଛନ୍ତି ମୋତେ, ତମକୁ ଭୁଲି ନାହାନ୍ତି ସେଥିପାଇଁ ମୋତେ ପଠେଇଲେ ତତ୍ରା ହଉ, ସେଥିପାଇଁ ଏଇଟା କହିଲେ ହଁ ଆମେ ଜାଣିଛୁ କାହିଁ ପଠେଇଛନ୍ତି କ'ଣ ନା ପିତୃ ଇତି, ତମ ତା ପିତା, ପିତା ଯଦି ନ ପଠେଇବେ ଲୋକମାନେ ନିନ୍ଦା କରିବେ। ଦେଖ ଏତେ ବର୍ଷ କାଳ ରହିଲେ ବ୍ରଜରେ ରହିଲେ, ହଁ ଯେତେବେଳେ ରାଜା ହେଇଗଲେ ଭୁଲିଗଲେ ସବୁ, ଆଉ ପଚାରିଲେ ନାହିଁ ତାଙ୍କୁ, ତେଣୁ ତମକୁ ଯଦି ପଠେଇଛନ୍ତି ଆମ ପାଇଁ ନୁହଁ, ତମେ ପଠେଇଛନ୍ତି ତମ ପିତାମାତା ପାଇଁ ପଠେଇଛନ୍ତି, ଯାଅ ସେଠିକି ଯାଅ, ତାକୁ ଆନନ୍ଦ ପ୍ରଦାନ କର, ଏଇଭଳି ଭାବରେ କହିବେ, କଥା ଚାଲିବ ବହୁତ କଥା। ତେଣୁ ଆମ କଥା କେଉଁଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତ କି, ତାଇ ଗୋ ପ୍ରମାଣ ଦେ।